ତାରାମାନଙ୍କ ଭିତରେ ସେ ଜହ୍ନଟିଏ, ଋତୁମାନଙ୍କ ଭିତରେ ସେ ଋତୁରାଜ ବସନ୍ତଟିଏ, ସେ ଅନନ୍ୟ ସୁନ୍ଦର, ସେ ରୂପଲାବଣ୍ୟର ଗନ୍ତାଘର, ସେ ସର୍ବୋତ୍ତମ, ସେ ବିଶ୍ୱମୋହନ। ତା ପଦ୍ମଫୁଲିଆ ଆଖିରୁ ଝରି ପଡ଼ୁଥାଏ ପ୍ରେମର ମକରନ୍ଦ, ଆଉ ତା ନାଲି ରଙ୍ଗର ଓଠରେ ଭରି ରହିଥାଏ ମଲ୍ଲି ଫୁଲିଆ ହସର ଅବିର। ଲୋ ଚନ୍ଦ୍ରମୁଖୀ, କହିଲୁ ଦେଖି ତାର ସେଇ ସୁନ୍ଦରପଣକୁ କିଏ ବା ସରି ହବ।
ଆଲୋ ଚନ୍ଦ୍ରମୁଖୀ, ତାକୁ ଦେଖିଲେ ଯିବୁ ତୁ ଲାଖି, ତାର ଚାହାଣି ଦେଖି, ତାର ହସକୁ ଦେଖି, ତାର ବେଶକୁ ଦେଖି ଯିବୁ ଲାଖି। ଆଲୋ ଚନ୍ଦ୍ରମୁଖୀ, ଆଲୋ ଚନ୍ଦ୍ରମୁଖୀ, ତାକୁ ଦେଖିଲେ ଯିବୁ ତୁ ଲାଖି, ତାର ଚାହାଣି ଦେଖି, ତାର ହସକୁ ଦେଖି, ତାର ବେଶକୁ ଦେଖି ଯିବୁ ଲାଗି। ଆଲୋ ଚନ୍ଦ୍ର ଚନ୍ଦ୍ର।